ନମସ୍କାର, ମୁଁ ରଶ୍ମିତା ସାହୁ, ୱାର୍ଡ ନମ୍ବର 35 ମଙ୍ଗଳା ସାହିରୁ କହୁଛି। ଆଜିକା ସମୟରେ ଯେଭଳି ଖରା ହେଉଛି, ପିଲାମାନେ ବା ବୃଦ୍ଧ ବ୍ୟକ୍ତିମାନଙ୍କର ଅଂଶୁଘାତ ହେବାର ବହୁତ କାରଣ ସବୁ ଦେଖାଯାଉଛି। ଯେପରିକି ଆମେ ବାହାରକୁ ଖରାକୁ ବାହାର ଜାଗାକୁ ଗଲେ ଖରାରୁ ରକ୍ଷା ପାଇବା ପାଇଁ କିଛି ବି ଓଦାକନା ପାଣି ବୋତଲ ଯେପରି ଛତା ବ୍ୟବହାର କରୁଛେ, ସେହିପରି ଘରେ ମଧ୍ୟ ଆମେ କିଛି ସୁରେଇର ପାଣି ବା ଫ୍ରିଜ୍ର ପାଣି ଛଡ଼ା ସୁରେଇର ପାଣି ମାଟି ପାତ୍ରରେ ସେପରି ପାଣି ରଖି କିପରି ୟୁଜ୍ କରାହବ ପିଲାମାନଙ୍କୁ ସେପରି ଶିଖେଇବା ଦରକାର। ମୁଁ ମଧ୍ୟ ମୋର ଛୋଟ ଦିଟା ପିଲା ଅଛନ୍ତି, ବୟସ୍କ ଲୋକ ବି ଅଛନ୍ତି, ମୁଁ ମାଟି ପାତ୍ରରେ ପାଣି ତଳେ ବାଲି ରଖି ପାଣିକି ୟୁଜ୍ କରୁଛି, ଆଉ ଫ୍ରିଜ୍ର ପାଣି ବ୍ୟବହାର କରୁନାହିଁ। ଫ୍ରିଜ୍ର ପାଣି ଦେହ ପାଇଁ ବହୁତ କ୍ଷତିକାରକ ଅଟେ, ଆପଣମାନେ ମଧ୍ୟ ସେଭଳି ଫ୍ରିଜ୍ର ପାଣି ବ୍ୟବହାର କରନ୍ତୁ ନାହିଁ। ମାଟି ପାତ୍ର ବା ସୁରେଇ ତଳେ ବାଲି ରଖି ପାଣିକୁ ବ୍ୟବହାର କରନ୍ତୁ।